ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজর এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামে শুভেচ্ছা জনায়ে আজর এই পথ প্রদর্শিকা কার্যক্রমের অংশবা নিমন্তে স্বাগত করে। আপনার এই কার্যক্রমের জনে নিয়মিত শ্রোতা জাঁয়া বিশেষ খুশি। আপন বর্তমান অতি আগ্রহ সহ রেডিও পাখে বসে অনেক জাঁয়ে আপনার মনে অনেক কিছু প্রশ্ন থাইপরে যার উত্তর কি আপনার এপর্যন্ত পাইপারি না, কিন্তু মোর বিশ্বাস ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ଦ୍ୱାରା ପବିତ୍ର ବାଇବଲ ମଧ୍ୟରୁ ଅନେକ ନିଗୁଢ଼ ବିଷୟମାନେ ଶିକ୍ଷା କରିବାକୁ ପାରିବେ। ଆପଣଙ୍କର ଯଦି ସେପରି କିଛି ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ଆମ ନିକଟକୁ ପତ୍ର ମାଧ୍ୟମରେ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ପବିତ୍ର ଉପସ୍ଥିତି ପାଇଁ। ପବିତ୍ର ପ୍ରଭୁ, ତୁମରି ଆଶୀର୍ବାଦ ତୁମର ଅନୁଗ୍ରହ ଦେଇ ତୁମେ ଆମମାନଙ୍କୁ ଏହି ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ଦେଇଅଛ। ଏଥିନିମନ୍ତେ ଯେ ଆମମାନେ ଯୋଗ୍ୟ ତାହା ନୁହେଁ, ମାତ୍ର ପ୍ରଭୁ ତୁମର ଅନୁଗ୍ରହ ଆଜି ଏପର୍ଯ୍ୟନ୍ତ ଆମମାନଙ୍କୁ ସୁରକ୍ଷା କରିଆସିଅଛି। ସେଥିପାଇଁ ପ୍ରଭୁ ଏହି ସମୟରେ ଆମମାନେ ପ୍ରଭୁ ତୁମର ଚରଣ ନିକଟକୁ ଆସୁଅଛୁ। ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଯେତେ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ତୁମରି ସ୍ୱର୍ଗୀୟ ଆଶୀର୍ବାଦରେ ପରିପୂର୍ଣ୍ଣ କର। ପ୍ରତ୍ୟେକଙ୍କୁ ତୁମର ପବିତ୍ର ଉପସ୍ଥିତି ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ନୂତନ ନିୟମ ମଧ୍ୟରୁ ଆଉ ଏକ ନୂତନ ପୁସ୍ତକ ଅଧ୍ୟୟନ କରିବାକୁ ଯିବା, ଆଉ ତାହା ହେଉଛି ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର। ଆଜି ଆମେ ଗାଲାତୀୟ ପତ୍ର ବା ପୁସ୍ତକର ପ୍ରଥମ ପର୍ବର ପ୍ରଥମ ପଦରୁ ଆରମ୍ଭ କରି ତିନି ପଦ ପର୍ଯ୍ୟନ୍ତ ଅଧ୍ୟୟନ କରି ଆଲୋଚନା କରିବା ଓ ତହିଁରୁ ଆମମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ କିଛି ଆତ୍ମିକ ଆହାର ସଂଗ୍ରହ କରିବା। କିନ୍ତୁ ଏହି ଅଂଶଟି ଅଧ୍ୟୟନ କରିବା ପୂର୍ବରୁ ମୁଁ ଆପଣଙ୍କୁ ଏହି ପୁସ୍ତକର ପୃଷ୍ଠଭୂମି ବା ଭୂମିକା ସମ୍ପର୍କରେ କିଛି ଅବଗତ କରାଇଦେବାକୁ ଚାହେଁ। ତେବେ ଏହି ପୁସ୍ତକ ବା ପତ୍ରଟି ସମ୍ଭବତଃ ପ୍ରେରିତ ପାଉଲଙ୍କ ଦ୍ୱାରା 57 ଖ୍ରୀଷ୍ଟାବ୍ଦରେ ଲେଖାଯାଇଥିଲା, ଯେତେବେଳେ କି ସେ ସେହି ଏଫିସରେ ତାହାଙ୍କର 2 ବର୍ଷ ରହଣୀ କାଳ ମଧ୍ୟରେ ଏଫିସରୁ ତାହାଙ୍କର ତୃତୀୟ ପ୍ରଚାର ଯାତ୍ରା କରିସାରିଥିଲେ। ଗାଲାତୀୟ ପ୍ରଥମ ପର୍ବର ପ୍ରଥମ ପଦରେ ଲେଖା ଅଛି, ମୁଁ ପାଉଲ ଜଣେ ପ୍ରେରିତ, ମନୁଷ୍ୟଠାରୁ ନୁହେଁ କି ମନୁଷ୍ୟ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ତାହାଙ୍କ ଦ୍ୱାରା। ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ମଣ୍ଡଳୀ ସମୂହକୁ ଲେଖୁଅଛୁ। କିନ୍ତୁ ଏହି ପତ୍ରଟି ଲେଖାଯିବାର ସମୟ ଓ ସ୍ଥାନକୁ ନେଇ ବିଭିନ୍ନ ମତାମତ ଦିଆଯାଏ। ମାତ୍ର ସେ ଯାହା ହେଉନା କାହିଁକି, ଏହି ପତ୍ରଟି ପାଉଲଙ୍କର ସେହି ଗାଲାତୀୟ ମଣ୍ଡଳୀକୁ ତାହାଙ୍କର ତୃତୀୟ ପ୍ରଚାର ଯାତ୍ରା ପରେ ଲେଖାଯାଇଥିଲା। ଅର୍ଥାତ୍ ସେ ତାହାଙ୍କର ତୃତୀୟ ପ୍ରଚାର ଯାତ୍ରାରେ ସେମାନଙ୍କୁ ସାକ୍ଷାତ କରିସାରିବା ପରେ ଏହି ପତ୍ରଟି ସେ ସେମାନଙ୍କ ନିକଟକୁ ଲେଖିଥିଲେ। କାରଣ ପାଉଲ ତାହାଙ୍କର 3ଟିଯାକ ପ୍ରଚାର ଯାତ୍ରାରେ 3ଥର ଯାକ ଗାଲାତୀୟ ମଣ୍ଡଳୀକୁ ପରିଦର୍ଶନ କରିଥିଲେ। ମାତ୍ର ଏହି ପତ୍ରରେ ତାହାଙ୍କର ଅନ୍ୟ ଏକ ପରିଦର୍ଶନ ବା ପରବର୍ତ୍ତୀ ପରିଦର୍ଶନ ନେଇ କିଛି ପ୍ରକାଶ କରାଯାଇ ନାହିଁ। ତେଣୁକରି ଏଥିରୁ ଅଧିକ ସୁସ୍ପଷ୍ଟ ହୁଏ ଯେ ଏହି ପତ୍ରଟି ତାହାଙ୍କର ତୃତୀୟ ପରିଦର୍ଶନ ପରେ, ଅର୍ଥାତ୍ ଗାଲାତୀୟ ମଣ୍ଡଳୀକୁ ତୃତୀୟ ପ୍ରଚାର ଯାତ୍ରା ପରେ ଲେଖାଯାଇଥିଲା। ଏହି ପତ୍ରଟି ଗାଲାତୀୟ ଅଞ୍ଚଳର ସମସ୍ତ ମଣ୍ଡଳୀଗୁଡ଼ିକୁ ଲକ୍ଷ୍ୟ କରି ଲେଖାଯାଇଥିଲା। ଏହି ଅଞ୍ଚଳ ଅତି ବିସ୍ତୃତ ଅଞ୍ଚଳ ଥିଲା ଓ ଅନେକ ମଣ୍ଡଳୀଗୁଡ଼ିକ ଏଠାରେ ଗଢ଼ି ଉଠିଥିଲା। ତେବେ ଦେଖନ୍ତୁ, ପ୍ରେରିତ ପୁସ୍ତକରେ ଆମେ ଅଧ୍ୟୟନ କରି ଦେଖିସାରିଛୁ ଯେ ଦିନେ ଗାଲାତୀୟମାନେ ପାଉଲଙ୍କୁ ଜଣେ ଦେବତା ଭାବେ ଗ୍ରହଣ କରିବା ନିମନ୍ତେ ଇଚ୍ଛା କଲେ। ମାତ୍ର ତହିଁଆର ଦିନ ସେମାନେ ତାହାଙ୍କୁ ପ୍ରସ୍ତରାଘାତ କଲେ। ତେବେ ଆଜି ଆମମାନଙ୍କ ବିଷୟରେ କ'ଣ କୁହାଯାଇପାରେ? ଆମେ କ'ଣ ସେପରି କରୁନାହୁଁ କି? ଆଜି ଆମେ ଜଣକୁ କୌଣସି ପଦବୀ ନିମନ୍ତେ ମନୋନୀତ କରୁ, ମାତ୍ର ପରବର୍ତ୍ତୀ ସମୟରେ ଆମେ ତାହାକୁ ପଦଚ୍ୟୁତ କରିବା ନିମନ୍ତେ ତାହା ବିରୁଦ୍ଧରେ ଚକ୍ରାନ୍ତ କରୁ। ଦ୍ୱିତୀୟତଃ, ଏହି ଗାଲାତୀୟ ପତ୍ରରେ ପ୍ରେରିତ ପାଉଲ ତାହାଙ୍କର ହୃଦୟକୁ ଖୋଲି ଦେଇଛନ୍ତି ଓ ତାହାଙ୍କର ହୃଦୟରେ ଗଭୀର ଭାବପ୍ରବଣତା ଓ ଦୃଢ଼ ଆବେଗ ଦେଖାଦେଇଛି। ଏହା ହେଉଛି ତାହାଙ୍କର ଝଗଡ଼ା ପତ୍ର, କାରଣ ସେ ତାହାଙ୍କର ବାକ୍ୟରେ ଦୃଢ଼ ଓ ସେ ସେଥିନିମନ୍ତେ ଯୁଦ୍ଧ କରିବା ପାଇଁ ମଧ୍ୟ ପ୍ରସ୍ତୁତ। ସେ ବିଧିବିଧାନ ସଙ୍ଗତ ବିଷୟକୁ ସହ୍ୟ କରିପାରନ୍ତି ନାହିଁ। ଜଣେ ଧର୍ମତତ୍ତ୍ୱବିତ୍ କହନ୍ତି, ରୋମିଓ ପତ୍ର ଯାହା ଶୃଙ୍ଖଳିତ ଭାବେ ଉପସ୍ଥାପିତ କରେ, ଗାଲାତୀୟ ପତ୍ର ତାହାକୁ ବିବାଦମୂଳକ ଭାବେ ଗ୍ରହଣ କରେ। ସେ ଆଇନ ପରାୟଣତାକୁ ସହ୍ୟ କରିପାରୁନାହାନ୍ତି। କେହି ଜଣେ କହନ୍ତି ରୋମିଓ ପତ୍ର ପାଉଲଙ୍କ ମସ୍ତିଷ୍କ ମଧ୍ୟରୁ ଆସିଥିଲା, ମାତ୍ର ଗାଲାତୀୟ ପତ୍ର ତାହାଙ୍କର ହୃଦୟ ମଧ୍ୟରୁ ଆସିଥିଲା। ତୃତୀୟତଃ ଏହି ପତ୍ରଟି ଯେକୌଣସି ପ୍ରକାର ଆଇନ ପରାୟଣତାଠାରୁ ମୁକ୍ତି ଘୋଷଣା କରେ। ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ ଯେ ଆଇନଜୀବୀମାନେ ଗାଲାତୀୟମାନଙ୍କ ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି ନାହିଁ, କାରଣ ଏହା ସେମାନଙ୍କ ପ୍ରତି ଅପମାନଜନକ, ଯେହେତୁ ସେମାନେ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି, ମାତ୍ର ବିଶ୍ୱାସ ଉପରେ ନୁହେଁ। ସେମାନେ ବ୍ୟବସ୍ଥା ପାଳନ କରି ଧାର୍ମିକ ଗଣିତ ହେବାକୁ ଚାହାନ୍ତି, କିନ୍ତୁ ବିଶ୍ୱାସ ଦ୍ୱାରା ନୁହେଁ। ମାତ୍ର ଦୁଃଖର ବିଷୟ, ସେମାନେ ସେହି ବ୍ୟବସ୍ଥାକୁ ଅକ୍ଷରେ ଅକ୍ଷରେ ପାଳିବା ନିମନ୍ତେ ଅକ୍ଷମ ହୁଅନ୍ତି। ଦେଖନ୍ତୁ, ତେଣୁକରି ଯେକୌଣସି ପ୍ରକାର ବିଧିବିଧାନଯୁକ୍ତ ଶିକ୍ଷାରୁ ମୁକ୍ତିଲାଭ କରିବା ନିମନ୍ତେ ଏହି ପତ୍ରଟି ହେଉଛି ମୁକ୍ତିର ସ୍ଲୋଗାନ। ଆଉ ଏକ କୌତୁହଳର ବିଷୟ ହେଉଛି ଯେ ଆଇନଜ୍ଞମାନେ ଏହି ଗାଲାତୀୟ ପତ୍ରଟିକୁ ଅଧ୍ୟୟନ କରିବା ନିମନ୍ତେ ଅଧିକ ସମୟ ଦିଅନ୍ତି ନାହିଁ। ଏହା ସେମାନଙ୍କ ପ୍ରତି ଦୋଷାରୋପ ସ୍ୱରୂପ, କାରଣ ଏହା ସେମାନଙ୍କର ଜୀବନର ଦୋଷ ତ୍ରୁଟିକୁ ଦେଖାଇଦିଏ। ମାର୍ଟିନ୍ ଲୁଥରଙ୍କର ଏହା ଥିଲା ସବୁଠାରୁ ପ୍ରିୟ ପତ୍ର, ଏପରିକି ଜନ୍ ୱେସ୍ଲିଙ୍କୁ ମଧ୍ୟ ଏହି ପତ୍ର ପ୍ରଭାବିତ କରିଥିଲା ଓ ସେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେ ଏହି ଗାଲାତୀୟ ପତ୍ରରୁ ପ୍ରଚାର କରି ସମଗ୍ର ଇଂଲଣ୍ଡରେ ଏକ ଆତ୍ମିକ ଜାଗରଣ ଆଣିଦେଇଥିଲେ। ପ୍ରକୃତରେ ଏହି ପତ୍ରଟି ଆତ୍ମିକ ଜାଗରଣ ଆଣିବାରେ ବିଶେଷ ସହାୟକ। ତେବେ ଦେଖନ୍ତୁ, ଅନ୍ୟ ଅର୍ଥରେ କହିବାକୁ ଗଲେ ମୁଁ ବିଶ୍ୱାସ କରେ ଯେ ଏହି ପତ୍ରଟି ଗତ 2000 ବର୍ଷ ତଳେ ପ୍ରତ୍ୟେକଟି ଆତ୍ମିକ ଜାଗରଣ ଓ ଆନ୍ଦୋଳନର ପୃଷ୍ଠଭୂମି ଓ ମେରୁଦଣ୍ଡ ହୋଇ ରହିଅଛି। ପ୍ରିୟବନ୍ଧୁ, ଏହା ମଧ୍ୟ ଅନ୍ୟାନ୍ୟ ଆତ୍ମିକ ଜାଗରଣ ନିମନ୍ତେ ପୃଷ୍ଠଭୂମି ହୋଇ ରହିବ। ଆଉ ମୋର ବିଶ୍ୱାସ, ଈଶ୍ୱରଙ୍କ ଆତ୍ମା ଏହି ବାକ୍ୟ ମଧ୍ୟ ଦେଇ ନିଶ୍ଚିତ ଭାବେ କାର୍ଯ୍ୟ ସାଧନ କରିବେ ଓ ଅନେକ ଆତ୍ମିକ ଜୀବନରେ ଉଦ୍ଦୀପିତ ହେବେ। ଚତୁର୍ଥରେ, ଏହି ପତ୍ରଟି ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାର ବିଷୟକୁ ପ୍ରକାଶ କରେ। ଜଣେ ପାପୀ ଯେ କେବଳ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଅନୁଗ୍ରହରେ ଉଦ୍ଧାରପ୍ରାପ୍ତ ହୁଏ ତାହା ନୁହେଁ, ମାତ୍ର ସେ ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହରେ ବଞ୍ଚେ। ଈଶ୍ୱରଙ୍କ ଅନୁଗ୍ରହ ଜୀବନର ପଥ ଓ ଜୀବନ ପ୍ରତି ମଧ୍ୟ ପଥ, ଏହି ଦୁଇଟି ସମାନ୍ତରାଳରେ ଗତି କରେ, ଆଉ ଏହା କେବଳ ବିଶ୍ୱାସ ଦ୍ୱାରା ସଫଳ ହୋଇଥାଏ। ଆପଣ ଜାଣିଥିବେ ଯେ ପୁରାତନ ନିୟମରେ ମୂଷାଙ୍କ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଥିଲା, ମାତ୍ର ସେହି ବ୍ୟବସ୍ଥା ଉଦ୍ଧାର ସାଧନ କରିପାରିଲା ନାହିଁ। ଏହାକୁ ପାଳନ କରିବା ନିମନ୍ତେ ମନୁଷ୍ୟ ପୂରାପୂରି ଅସମର୍ଥ ହେଲା ଓ ଏହି ବ୍ୟବସ୍ଥା ପାଳନ କରିବା ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାରେ ଓ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହେବାରେ ବିଫଳ ହେଲା। ତେଣୁକରି ଈଶ୍ୱର ଆଉ ଏକ ଉପାୟ ପ୍ରସ୍ତୁତ କଲେ, ଯେପରି ମନୁଷ୍ୟ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ଗଣିତ ହେବାକୁ ପାରେ। ହଁ, ବ୍ୟବସ୍ଥା ଯଦିଓ ଉଦ୍ଧାର କରିପାରେ ନାହିଁ, ମାତ୍ର ସେହି ଉଦ୍ଧାରର ପଥରେ କଢ଼ାଇ ନିଏ ଓ ମନୁଷ୍ୟ ନିଜର ପାପପୂର୍ଣ୍ଣ ଜୀବନକୁ ଦେଖି ସେହି ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରେ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପରୁ ଉଦ୍ଧାର ପ୍ରାପ୍ତ ହୁଏ। ତେଣୁ ଏହି ଗାଲାତୀୟ ପତ୍ରର ମୁଖ୍ୟ ବିଷୟବସ୍ତୁ ହେଉଛି ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ଓ ଏହା ବିଶ୍ୱାସ ଉପରେ ଗୁରୁତ୍ୱ ଆରୋପ କରେ। ତେଣୁକରି ଏହି ଗାଲାତୀୟ ପତ୍ରରେ ପ୍ରେରିତ ପାଉଲ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ଓ ଯେଉଁମାନେ ଏଥିରେ ବ୍ୟବସ୍ଥାକୁ ଯୋଗ କରନ୍ତି ପାଉଲ ସେମାନଙ୍କର ବିରୋଧ କରନ୍ତି, କାରଣ ଯିହୁଦୀ ଧର୍ମରେ ବ୍ୟବସ୍ଥା ଓ ବିଶ୍ୱାସ ଏହି ଦୁଇଟି ମୁଖ୍ୟ ବିଷୟ ଥିଲା। ମାତ୍ର ପାଉଲଙ୍କର ବିଶ୍ୱାସ ବ୍ୟତୀତ ଅନ୍ୟ କୌଣସି ଉତ୍ତର ନଥିଲା। ପାଉଲ କହନ୍ତି ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ସମ୍ଭବ। ଏହି କାରଣରୁ ଯିହୁଦୀମାନେ ପାଉଲଙ୍କର ପ୍ରେରିତ ପଦର ଅଧିକାର ଓ ବିଶ୍ୱାସ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ନେଇ ତାହାକୁ ପ୍ରଶ୍ନ କରିଥିଲେ। ତେଣୁକରି ଏହି ପତ୍ରରେ ପାଉଲ ତାହାଙ୍କର ପ୍ରେରିତ ପଦର ଅଧିକାରକୁ ସାବ୍ୟସ୍ତ କରିବା ସହିତ ଅନୁଗ୍ରହର ସୁଷମାଚାର ଦ୍ୱାରା ଉଦ୍ଧାର ପାଇବାର ବିଷୟକୁ ପ୍ରକାଶ କରନ୍ତି। ଆସନ୍ତୁ ତାହେଲେ ଏହି ଗାଲାତୀୟ ପତ୍ରର ପ୍ରଥମ ପର୍ବର ପ୍ରଥମ ପଦରୁ ତିନି ପଦ ମଧ୍ୟରେ ପାଉଲ କିପରି ଅଭିବାଦନ ସହିତ ଶୁଭେଚ୍ଛା ଜ୍ଞାପନ କରନ୍ତି ତାହା ଲକ୍ଷ୍ୟ କରିବାକୁ ଯିବା। ତେବେ ଦେଖନ୍ତୁ, ଏହି ଗାଲାତୀୟ ପତ୍ରଟି ପ୍ରତ୍ୟେକ ବିଧିବିଧାନ ବିରୁଦ୍ଧରେ ଈଶ୍ୱରଙ୍କର ସଚେତନତା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୂଷାଙ୍କ ବ୍ୟବସ୍ଥାକୁ ଅସମ୍ମାନିତ ବା ଅଗ୍ରାହ୍ୟ କରାଯାଏ। ଏହାର ସାଧୁତା, ସିଦ୍ଧତା, ଦାବି, ସମ୍ପୂର୍ଣ୍ଣତା ଓ ଉଦ୍ଦେଶ୍ୟ ସାଧିତ ହେବା ଉଚିତ। ମାତ୍ର ଏହିପରି ଭାବେ ମୂଷାଙ୍କ ବ୍ୟବସ୍ଥାକୁ ଆକ୍ଷରିକ ଭାବେ ପାଳନ କରି ଜଣେ ବ୍ୟକ୍ତିକୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ଅତ୍ୟନ୍ତ କଷ୍ଟକର ତଥା ଅସମ୍ଭବ। କିନ୍ତୁ ଅନ୍ୟ ଏକ ଉପାୟ ମନୁଷ୍ୟ ନିମନ୍ତେ ଉନ୍ମୁକ୍ତ, ଯାହାଦ୍ୱାରା କି ସେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ବିବେଚିତ ହୋଇପାରିବ, ମାତ୍ର ତାହା ପୂରାପୂରି ମୂଷାଙ୍କ ବ୍ୟବସ୍ଥାକୁ ଉପେକ୍ଷା କରେ। ଆଉ ସେହି ପଥ ହେଉଛି ବିଶ୍ୱାସ, କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ, ଯାହାକି ଏହି ପତ୍ରର ମୁଖ୍ୟ ବିଷୟବସ୍ତୁ। ତେଣୁକରି ଏହି ପତ୍ରରେ ବିଶ୍ୱାସ ଉପରେ ଗୁରୁତ୍ୱ ଦିଆଯାଏ। ନୂତନ ନିୟମରେ ତିନୋଟି ପତ୍ର ହବକୁକ୍ ଦୁଇ ପର୍ବ ଚାରି ପଦକୁ ଆଣି ଉପସ୍ଥାପିତ କରନ୍ତି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ରୋମିଓ ପ୍ରଥମ ପର୍ବର ସତର ପଦରେ ଧାର୍ମିକ ଉପରେ ଗୁରୁତ୍ୱାରୋପ କରେ। ଏବ୍ରି ଦଶ ପର୍ବର ଅଠତିରିଶ ପଦ ବଞ୍ଚିବା ଉପରେ ଗୁରୁତ୍ୱାରୋପ କରେ ଓ ଗାଲାତୀୟ ତିନି ପର୍ବର ଏଗାର ପଦ ବିଶ୍ୱାସ ଉପରେ ଗୁରୁତ୍ୱାରୋପ କରେ। ରୋମିଓ ପତ୍ର ଏହି ବିଷୟ ଉପରେ ଗୁରୁତ୍ୱାରୋପ କରେ ଯେ ମନୁଷ୍ୟ ମୂଷାଙ୍କ ବ୍ୟବସ୍ଥା ବ୍ୟତୀତ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ଗଣିତ ହୁଏ। ଗାଲାତୀୟ ପତ୍ରରେ ପାଉଲ ତାହାଙ୍କର ସୁଷମାଚାର ସେହିମାନଙ୍କ ନିକଟରେ ସମର୍ଥନ କରନ୍ତି ଯେଉଁମାନେ କି ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ସହିତ ବ୍ୟବସ୍ଥାକୁ ମଧ୍ୟ ଯୋଗ କରନ୍ତି। ବିଶ୍ୱାସ ଓ ବ୍ୟବସ୍ଥା ଯିହୁଦୀ ଧର୍ମର ମୂଳମନ୍ତ୍ର ଥିଲା, କିନ୍ତୁ ବିଶ୍ୱାସ ସହିତ ଆଉ କିଛି ବିଷୟ ଯୁକ୍ତ ଯଦି କରାଯାଏ ତାହା କିଛି ନୁହେଁ। ଏହା ଥିଲା ପାଉଲଙ୍କର ଉତ୍ତର। ଯିହୁଦୀ ଧର୍ମାବଲମ୍ବୀମାନେ ଜଣେ ପ୍ରେରିତ ହିସାବରେ ପାଉଲଙ୍କର ଅଧିକାରପତ୍ର, ତାହାଙ୍କର ଶିକ୍ଷା, ଯାହାକି ପରିତ୍ରାଣ ନିମନ୍ତେ ସାଧାରଣ ବିଶ୍ୱାସ ହିଁ ଯଥେଷ୍ଟ, ସେହି ବିଷୟ ଉପରେ ପ୍ରଶ୍ନ କରୁଥିଲେ। ତେଣୁ ପାଉଲ ତାହାଙ୍କ ପ୍ରେରିତ ପଦର ସମର୍ଥନ କରିବା ସହିତ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ଅନୁଗ୍ରହର ସୁଷମାଚାରର ପ୍ରଚୁରତାକୁ ପ୍ରମାଣିତ କରନ୍ତି। ତେବେ ଦେଖନ୍ତୁ, ଗାଲାତୀୟ ପ୍ରଥମ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମୁଁ ପାଉଲ ଜଣେ ପ୍ରେରିତ, ମନୁଷ୍ୟଠାରୁ ନୁହେଁ କି ମନୁଷ୍ୟ ଦ୍ୱାରା ନୁହେଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ତାହାଙ୍କ ଦ୍ୱାରା। ପାଉଲ କହନ୍ତି ସେ ଜଣେ ପ୍ରେରିତ। ଏହି ପ୍ରେରିତ ଶବ୍ଦର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଜଣେ ଯେ କି ପଠାଯାଇଅଛି। ତେବେ ଏହି ପ୍ରେରିତ ଶବ୍ଦକୁ ସାଧାରଣତଃ ଦୁଇଟି ଅର୍ଥରେ ବ୍ୟବହାର କରାଯାଏ, ଯାହାକି ପ୍ରେରିତ ପ୍ରଥମ ପର୍ବର ଏକୋଇଶରୁ ଛବିଶ ପଦରେ ଉଲ୍ଲେଖ ହୋଇଅଛି ଓ ଏଗାର ପର୍ବର ବାଇଶ ପଦରେ ଉଲ୍ଲେଖ ହୋଇଅଛି। ପ୍ରଥମତଃ ବାର ଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ, ଯାହାକି ପ୍ରେରିତ ପ୍ରଥମ ପର୍ବର ଏକୋଇଶ ପଦରୁ ଛବିଶ ପଦରେ ଉଲ୍ଲେଖ ହୋଇଅଛି, କାରଣ ସେମାନେ ପ୍ରଭୁ ଯୀଶୁଙ୍କର ସେହି ତିନି ବର୍ଷର ପ୍ରଚାର କାର୍ଯ୍ୟ ସମୟରେ ତାହାଙ୍କ ସହିତ ଥିଲେ, ଯାହାକି ଏକୋଇଶ ପଦରେ ଉଲ୍ଲେଖ ହୋଇଅଛି। ତାହାଙ୍କ ପୁନରୁତ୍ଥାନରେ ପରବର୍ତ୍ତୀ ପ୍ରଚାର କାର୍ଯ୍ୟର ଚାକ୍ଷୁଷ ସାକ୍ଷୀ ହେଲେ, ଯାହାକି ବାଇଶ ପଦରେ ଲେଖା ଅଛି, ଓ ଖ୍ରୀଷ୍ଟଙ୍କ ଦ୍ୱାରା ମନୋନୀତ ହେଲେ, ଯାହାକି ବାଇଶ ପଦରେ, ଏବଂ ପ୍ରେରିତ ନଅ ପର୍ବର ପନ୍ଦର ପଦରେ ଏବଂ ଛବିଶ ପର୍ବର ଷୋହଳ ଓ ସତର ପଦରେ। ଦ୍ୱିତୀୟ କାରଣଟି ହେଲା ଜଣେ ଯେ କି ପଠାଯାଇଅଛି। ଏହାକୁ ବ୍ୟାପକ ଅର୍ଥରେ ପ୍ରେରିତ ଏଗାର ପର୍ବର ବାଇଶ ପଦରେ ବ୍ୟବହାର କରାଯାଇଅଛି। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, ସେମାନଙ୍କ ବିଷୟକ ସମ୍ବାଦ ଜେରୁସାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିଓକିଆ ପର୍ଯ୍ୟନ୍ତ ବର୍ଣ୍ଣବାଙ୍କୁ ପ୍ରେରଣ କଲେ। ମୋର ବିଚାରରେ ପାଉଲ ଇସ୍କାରିଓତ୍ ଜିହୁଦାର ସ୍ଥାନ ଗ୍ରହଣ କରିଥିଲେ ଓ ଦ୍ୱାଦଶ ପ୍ରେରିତଙ୍କ ମଧ୍ୟରେ ଜଣେ ପ୍ରେରିତ ବୋଲି ଗଣାଯାଇଥିଲେ। ତେବେ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ ପରେ ମଥ୍ୟ ଯଦିଓ ଜିହୁଦାର ସ୍ଥାନ ପୂରଣ କରିବା ନିମନ୍ତେ ଶିଷ୍ୟମାନଙ୍କ ଦ୍ୱାରା ବଛା ଯାଇଥିଲେ, ମାତ୍ର ପ୍ରେରିତ ଏକ ପର୍ବର 15-26 ପଦ ମଧ୍ୟରେ ତାହାଙ୍କ ବିଷୟ ନେଇ ଲେଖାଯିବା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ତାହାଙ୍କ ବିଷୟରେ ଆଉ ଲକ୍ଷ୍ୟ କରିବାକୁ ମିଳେ ନାହିଁ। ଯଦି ପବିତ୍ର ଆତ୍ମା ପ୍ରକୃତରେ ମଥ୍ୟଙ୍କୁ ବାଛିଥାନ୍ତେ, ତାହେଲେ ସେ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଅନ୍ୟ କୌଣସି ସ୍ଥାନରେ ତାହାଙ୍କ ଉପରେ ତାହାଙ୍କ ମୁଦ୍ରାଙ୍କ ଦେଇଥାନ୍ତେ, ଅର୍ଥାତ୍ ତାହାଙ୍କ ବିଷୟରେ ଲେଖାଯାଇଥାନ୍ତା। କିନ୍ତୁ ସେ ଯାହାହେଉନା କାହିଁକି ପାଉଲ ନିଜକୁ ଜଣେ ପ୍ରେରିତ ବୋଲି ପ୍ରମାଣିତ କଲେ, ମାତ୍ର ମଥ୍ୟ କରିପାରିଲେ ନାହିଁ। ମଥ୍ୟଙ୍କର ମନୋନୟନ ସେହି ପେଣ୍ଟିକଷ୍ଟ ଦିବସ ପୂର୍ବରୁ ଘଟିଥିଲା, ଯାହାକି ପବିତ୍ର ଆତ୍ମା ମଣ୍ଡଳୀ ମଧ୍ୟକୁ ଆସିବା ପୂର୍ବରୁ ଘଟିଥିଲା। ତେଣୁକରି ସେହି କାରଣରୁ ମୁଁ ଭାବେ ନାହିଁ ଯେ ମଥ୍ୟଙ୍କୁ ବାଛିବାରେ ପବିତ୍ର ଆତ୍ମାଙ୍କର ସେପରି କିଛି କାର୍ଯ୍ୟ ରହିଥିଲା। ଆଉ ମୁଁ ବିଶ୍ୱାସ କରେ ଯେ ପାଉଲ ହେଉଛନ୍ତି ଜଣେ ବ୍ୟକ୍ତି ଯାହାଙ୍କୁ ଈଶ୍ୱରଙ୍କ ଆତ୍ମା ଜିହୁଦାର ସ୍ଥାନ ପୂରଣ କରିବା ନିମନ୍ତେ ମନୋନୀତ କରିଥିଲେ। ଆଜି ମଧ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଏହିପରି ଅନେକ ନିର୍ବାଚନ ହୋଇଥାଏ ଯାହାକି ପବିତ୍ର ଆତ୍ମାଙ୍କର ଚାଳନା ଦ୍ୱାରା ସ୍ଥିର କରାଯାଇନଥାଏ, ଫଳତଃ ମଣ୍ଡଳୀ ମଧ୍ୟରେ ବିଶୃଙ୍ଖଳା ତଥା ଅଶାନ୍ତି ଦେଖାଦେଇଥାଏ। ତେଣୁକରି ଦେଖନ୍ତୁ ଆଜି ମଣ୍ଡଳୀ ମଧ୍ୟରେ କାହିଁକି ବିଶୃଙ୍ଖଳା, ଅଶାନ୍ତି ତଥା ଗଣ୍ଡଗୋଳ, ଦଳଭେଦ ପ୍ରଭୃତି ଦେଖାଦେଇଥାଏ। ଏହାର କାରଣ ହେଉଛି ପବିତ୍ର ଆତ୍ମାଙ୍କ ଚାଳନା ବିହୀନ ଜୀବନ। ଯଦି ଆମେ ପବିତ୍ର ଆତ୍ମାଙ୍କ ଚାଳନା ଲୋଡ଼ି କାର୍ଯ୍ୟ କରିବା, ତାହେଲେ ଏହିପରି ବିଶୃଙ୍ଖଳା ଦେଖାଦେବ ନାହିଁ। କିନ୍ତୁ ଆମେ ନିଜର ଚିନ୍ତାଧାରାରେ ପରିଚାଳିତ ହୋଇ ଓ ମୁଖାପେକ୍ଷା କରି କାର୍ଯ୍ୟ କରିବାରୁ ଆମେ ଅନେକ ଭୁଲ କରୁ। ଆମମାନଙ୍କର ମନୋନୟନ ସଠିକ୍ ହୋଇପାରେ ନା ଓ ଆମେ ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୀତ କରିବା ପରିବର୍ତ୍ତେ ଅନୁପଯୁକ୍ତ ବ୍ୟକ୍ତିଙ୍କୁ ମନୋନୀତ କରୁ। ଫଳତଃ ମଣ୍ଡଳୀ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥାଏ। ଅନେକ ସମୟରେ ଯେଉଁମାନେ ଅତି ମାନ୍ୟଗଣ୍ୟ ବା ଧନୀ ବା ଉଚ୍ଚଶିକ୍ଷିତ, ଆମେ ସେମାନଙ୍କୁ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଅତି ଉଚ୍ଚ ପଦବୀରେ ପ୍ରତିଷ୍ଠିତ କରାଇଥାଉ। କିନ୍ତୁ ଯେଉଁମାନେ ଆତ୍ମିକ ମନା ଓ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷିତ, ସେମାନଙ୍କୁ ଆମେ ଉପେକ୍ଷା କରିଥାଉ। କିନ୍ତୁ ସେପରି କରିବା ଠିକ୍ ନୁହେଁ। ଖ୍ରୀଷ୍ଟଙ୍କ ମଣ୍ଡଳୀର ତତ୍ତ୍ୱାବଧାରଣ ନିମନ୍ତେ ଖ୍ରୀଷ୍ଟ କୈନ୍ଦ୍ରିକ ଓ ଆତ୍ମିକମାନା ବ୍ୟକ୍ତିମାନଙ୍କର ପ୍ରୟୋଜନ ନିତାନ୍ତ ଆବଶ୍ୟକ। ତେଣୁ ଆମେ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ କୌଣସି ପଦବୀ ନିମନ୍ତେ ବା ଦାୟିତ୍ୱଭାର ସମ୍ପାଦନ କରିବା ନିମନ୍ତେ ବ୍ୟକ୍ତି ମନୋନୟନ କରୁ, ସେତେବେଳେ ପବିତ୍ର ଆତ୍ମାଙ୍କ ଚାଳନା ଲୋଡ଼ି ଆତ୍ମିକମନା ବା ବିଶ୍ୱସ୍ତ ବ୍ୟକ୍ତିଙ୍କୁ ମନୋନୀତ କରିବା ଉଚିତ। ତେବେ ଏହି ପଦରେ ପ୍ରେରିତ ପାଉଲ କହନ୍ତି ଯେ ସେ ମନୁଷ୍ୟଠାରୁ ନୁହେଁ କି ମନୁଷ୍ୟ ଦ୍ୱାରା ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ଦ୍ୱାରା ଓ ପିତା ଈଶ୍ୱରଙ୍କ ଦ୍ୱାରା ସେ ପ୍ରେରିତ ରୂପେ ମନୋନୀତ ହେଲେ। ଅର୍ଥାତ୍ ସେ ମନୁଷ୍ୟର ଶିକ୍ଷା ଦ୍ୱାରା ନୁହେଁ ବା ମନୁଷ୍ୟମାନଙ୍କ ହସ୍ତାର୍ପଣ ଦ୍ୱାରା ନୁହେଁ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା, ଓ ଯେଉଁ ପିତା ଈଶ୍ୱର ତାହାଙ୍କୁ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ତାହାଙ୍କ ଦ୍ୱାରା। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ପାଉଲଙ୍କ ଉପରେ ହସ୍ତାର୍ପଣ କଲେ ଓ ତାହାଙ୍କୁ ଆହ୍ୱାନ କଲେ ଓ ଏହି ପ୍ରେରିତିକ କାର୍ଯ୍ୟ ନିମନ୍ତେ ତାହାଙ୍କୁ ପୃଥକ କଲେ। ପ୍ରେରିତ 9 15-16 ପଦରେ ଆମେ ଦେଖୁ ଲେଖା ଅଛି, କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ଯାଅ, କାରଣ ସେ ବିଜାତି ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ। ଜଣେ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା। ମନୁଷ୍ୟ ହିସାବରେ ଓ ମାଣ୍ଡଳିକ ହିସାବରେ ଜଣକୁ ଯେତେବେଳେ ମଣ୍ଡଳୀର ପାଳକ ଭାବେ ହସ୍ତାର୍ପଣ କରାଯାଏ, ସେତେବେଳେ ସେ ମଣ୍ଡଳୀର ପାଳକ ପଦ ନିମନ୍ତେ ଯୋଗ୍ୟ ବିବେଚିତ ହୁଅନ୍ତି, ଏପରିକି ସେ ହସ୍ତାର୍ପିତ ହେବା ପୂର୍ବରୁ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷିତ ହୋଇ ତାଲିମ ଗ୍ରହଣ କରିଥାନ୍ତି। ଏହିସବୁ ବିଷୟ ମନୁଷ୍ୟ ଦ୍ୱାରା ଓ ମନୁଷ୍ୟଠାରୁ ହୋଇଥାଏ, ଯେଉଁମାନେ କି ଈଶ୍ୱରଙ୍କ ଦ୍ୱାରା ଆହୁତ ବା ମନୋନୀତ ବ୍ୟକ୍ତି। କିନ୍ତୁ ପାଉଲଙ୍କ କ୍ଷେତ୍ରରେ ସେପରି ନୁହେଁ, ସେ ସିଧାସଳଖ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆହୁତ ଓ ହସ୍ତାର୍ପିତ ହୋଇଥିଲେ, ଯାହାକି ତାହାଙ୍କର ପ୍ରେରିତ ପଦକୁ ସୁଦୃଢ଼ ଓ ପ୍ରମାଣିତ କରେ। ପାଉଲ ପ୍ରେରିତ ପଦର ଅଧିକାରୀ ହେବା ପଛରେ ମନୁଷ୍ୟର କିଛି ହାତ ନଥିଲା, କାରଣ ସେ ସିଧାସଳଖ ଯୀଶୁଖ୍ରୀଷ୍ଟଙ୍କ ଓ ପିତା ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ପଦ ପ୍ରାପ୍ତ ହୋଇଥିଲେ। ଏହାପରେ ଗାଲାତିୟ 1:2 ଲେଖା ଅଛି, ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ମଣ୍ଡଳୀ ସମୂହକୁ ଲେଖୁଅଛୁ। ପାଉଲ କେବଳ ଗୋଟିଏ ମଣ୍ଡଳୀକୁ ଲେଖନ୍ତି ନାହିଁ, ମାତ୍ର ସେ ବିଭିନ୍ନ ମଣ୍ଡଳୀଗୁଡ଼ିକ ନିକଟକୁ ଲେଖନ୍ତି, ଅର୍ଥାତ୍ ଗାଲାତୀୟ ମଣ୍ଡଳୀ ସମୂହକୁ ଲେଖନ୍ତି। ତେବେ ଦେଖନ୍ତୁ, ନୂତନ ନିୟମରେ ମଣ୍ଡଳୀ ଶବ୍ଦଟି ଦୁଇ ପ୍ରକାରେ ବ୍ୟବହୃତ ହୋଇଅଛି। ଗୋଟିଏ ହେଉଛି ଏହା ବିଭିନ୍ନ ଦଳର ସମସ୍ତ ବିଶ୍ୱାସୀମାନଙ୍କର ଏକତ୍ରୀକୃତ ସମାବେଶକୁ ଯୋଗ କରେ, ଯେଉଁମାନେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିଅଛନ୍ତି। ଆଉ ଗୋଟିଏ ହେଉଛି ଏହା ଆଞ୍ଚଳିକ ସମ୍ମେଳନକୁ ପ୍ରକାଶ କରେ, ଯାହାକି ପାଉଲ ଏଠାରେ ସେହି ଦୃଷ୍ଟିକୋଣରୁ ନେଇ ମଣ୍ଡଳୀ ଶବ୍ଦଟିକୁ ବ୍ୟବହାର କରିଅଛନ୍ତି। ଗାଲାତୀୟ ଅଞ୍ଚଳର ଅନେକ ସ୍ଥାନରେ ମଣ୍ଡଳୀଗୁଡ଼ିକ ବା ଆଞ୍ଚଳିକ ସମ୍ମେଳନଗୁଡ଼ିକ ରହିଥିଲା। ପିସିଦିଆର ଆନ୍ତିଓକ୍ଷରେ ଏକ ମଣ୍ଡଳୀ ଥିଲା, ଦର୍ବିରେ ଥିଲା, ଲୁସ୍ତ୍ରାରେ ଥିଲା ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଥିଲା, ଯାହାକି ସେ ସେହିସବୁ ସ୍ଥାନ ପରିଦର୍ଶନ କରିଥିଲେ। ପାଉଲ ଏଠାରେ ସମସ୍ତ ମଣ୍ଡଳୀ ନିକଟକୁ ଲେଖୁଅଛନ୍ତି, ଅର୍ଥାତ୍ ସମସ୍ତ ଆଞ୍ଚଳିକ ସମ୍ମେଳନକୁ ଲେଖୁଅଛନ୍ତି। ତଥାପି ଏହା ଆଞ୍ଚଳିକ ମଣ୍ଡଳୀ କିନ୍ତୁ ନିୟମାନୁଯାୟୀ ବିଶ୍ୱାସୀମାନଙ୍କର ଏକତ୍ରୀକୃତ ସମାବେଶକୁ ନୁହେଁ, ଯାହାକି ଏଠାରେ ସ୍ପଷ୍ଟ ହୋଇଯାଏ। ଏଫିସିଓ ପତ୍ରରେ ଆମେ ମଣ୍ଡଳୀକୁ ନିୟମାନୁଯାୟୀ ଏକ ଏକତ୍ରୀକୃତ ସମାବେଶ ଭାବେ ଲକ୍ଷ୍ୟ କରୁ, ଯାହାକି ଏକ ଅଦୃଶ୍ୟ ମଣ୍ଡଳୀ। କିନ୍ତୁ ଏହି ଅଦୃଶ୍ୟ ମଣ୍ଡଳୀ ନିୟମାନୁଯାୟୀ ଏକ ଏକତ୍ରୀକୃତ ସମାବେଶ ମଧ୍ୟରେ ଆଜି ନିଜକୁ ପ୍ରକାଶିତ କରିବାକୁ ଅଛି। ଖ୍ରୀଷ୍ଟ ବିଶ୍ୱାସୀମାନେ ଆଞ୍ଚଳିକ ବିଶ୍ୱାସୀମାନଙ୍କ ସମାବେଶ ମଧ୍ୟରେ ପରିଚିତ ହେବା ଉଚିତ। ଏହାପରେ ତିନି ପଦରେ ଲେଖା ଅଛି, ଆମମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଶ୍ରୀକ୍ରିଷ୍ଣଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ଏହା ହେଉଛି ପାଉଲଙ୍କର ନିୟମାନୁଗତ ଶୁଭେଚ୍ଛା, ଯାହାକି ସେ ତାହାଙ୍କର ଅଧିକାଂଶ ପତ୍ରରେ ବ୍ୟବହାର କରନ୍ତି। ସେଠାରେ ଅନୁଗ୍ରହ ଓ ଶାନ୍ତି ଦୁଇଟି ଶବ୍ଦ ବ୍ୟବହାର କରନ୍ତି, ଅର୍ଥାତ୍ ସେ ଯେତେବେଳେ ଅନୁଗ୍ରହ ଶବ୍ଦ ବ୍ୟବହାର କରନ୍ତି ସେତେବେଳେ ସେ ବିଜାତୀୟ ପୃଷ୍ଠଭୂମି ମଧ୍ୟରୁ ଆସିଥିବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ଲକ୍ଷ୍ୟ କରି ତାହା କହନ୍ତି, ଓ ଯେତେବେଳେ ଶାନ୍ତି ଶବ୍ଦରେ ବ୍ୟବହାର କରନ୍ତି ସେତେବେଳେ ଜିହୁଦୀମାନଙ୍କୁ ଲକ୍ଷ୍ୟ କରି ତାହା କହନ୍ତି। ବର୍ତ୍ତମାନ ଈଶ୍ୱରଙ୍କର ସେହି ଅନୁଗ୍ରହ ଈଶ୍ୱରଙ୍କ ଶାନ୍ତିକୁ ଅନୁଭବ କରିବା ପୂର୍ବରୁ ଅନୁଭୂତ ହେବା ଆବଶ୍ୟକ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଯେତେବେଳେ ଖ୍ରୀଷ୍ଟ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୁଏ ସେତେବେଳେ ସେ ଈଶ୍ୱରଙ୍କର ସେହି ଶାନ୍ତିକୁ ଅନୁଭବ କରେ। ପ୍ରଭୁ କରନ୍ତୁ ଯେପରି ଆମମାନେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସିନୀ ହିସାବରେ ଈଶ୍ୱରଙ୍କର ସେହି ଅନୁଗ୍ରହ ଓ ଶାନ୍ତିର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odia.ttb@radio882.com। তবে আজি পাই বিদায় দিওন্তু, নমস্কার।